आकाशवाणी संवाद पढ़ुछंती सुचिस्मिता साहू। मुख्य संवाद, पांचटी राष्ट्र गस्तरे गले प्रधानमंत्री, द्विपाक्षिक संपर्कक अधिक सुदृढ़ करिबा नै घानार नेतृवृन्दक सह करिबे आलोचना। एक मुक्त तथा भारत प्रशांत महासागरीय क्षेत्र प्रति प्रतिबद्धता प्रकाश कले क्वाड सदस्य राष्ट्र। जम्मूर भगवतीनगर यात्रीनिवास मूल शिविररु अमरनाथ अभिमुखे प्रथम दलर यात्रा आरंभ। केन्द्रीय इस्राएल बेनगुरियन विमानबंदर आक्रमण नै निजकु दायी कला हुती आतंकवादी संगठन। एवं ओडिशा समेत बिहार, पश्चिमबंग, सिक्किम ओ झारखण्डर विभिन्न अञ्चलरे आसंता शनिवार पर्यंत प्रबल वर्षार संभावना। प्रधानमंत्री नरेन्द्र मोदी आजिठारु पांचटी राष्ट्र गस्तरे जाइछन्ति। सेहि राष्ट्रगुडिक हेउछि घाना, त्रिनिदाद ओ टोबाको, आर्जेंटिना, ब्राजिल एवं नामिबिया। गस्तर प्रथम पर्यायरे श्री मोदी घानारे पहुंचिबे। ନୂଆଦିଲ୍ଲୀରୁ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଦକ୍ଷିଣ ବିଶ୍ୱରେ ଘାନା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ରାଷ୍ଟ୍ର। ଆଫ୍ରିକୀୟ ସଂଘ ଏବଂ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ସହଯୋଗରେ ଘାନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା, ନିବେଶ, ଶକ୍ତି, ସ୍ୱାସ୍ଥ୍ୟ, ସୁରକ୍ଷା, ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୋଚନ କରିବା ନେଇ ସେଠାକାର ନେତୃବୃନ୍ଦଙ୍କ ସହ ଆଲୋଚନା ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଆସନ୍ତାକାଲି ଶ୍ରୀ ମୋଦି ତ୍ରିନିଦାଦ ଓ ଟୋବାକୋ ଯିବେ। ରାଷ୍ଟ୍ରପତି ଖ୍ରୀଷ୍ଟାଇନ୍ କାର୍ଲା କଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଲା ପରସାଦ ବିଶେଷଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ଯୁଗ୍ମ ସଂସଦୀୟ ଅଧିବେଶନରେ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ 4 ତାରିଖ ଦିନ ଆର୍ଜେଣ୍ଟିନାରେ ପହଞ୍ଚବେ। ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ମିଲେଇଙ୍କ ସହ ପ୍ରତିରକ୍ଷା, କୃଷି, ଖଣି ଖନନ, ତୈଳ ଓ ବାଷ୍ପ, ନବୀକରଣ, ଶକ୍ତି, ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ। ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ 5 ତାରିଖରେ ବ୍ରାଜିଲ୍ରେ ପହଞ୍ଚବେ। ବ୍ରାଜିଲ୍ର ରିଓ ଡି ଜେନେରିଓଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। 8 ତାରିଖ ପର୍ଯ୍ୟନ୍ତ ରହଣି ଅବସରରେ ଶାନ୍ତି, ସୁରକ୍ଷା, ବହୁକ୍ଷେତ୍ରୀୟ ସଶକ୍ତିକରଣ, କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ସେଠାକାର ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମତ ବିନିମୟ କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 9 ତାରିଖରେ ନାମିବିଆ ଗସ୍ତରେ ଯିବେ। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନାମିବିଆ ଗସ୍ତ। ସେଠାରେ ସେ ନାମିବିଆ ରାଷ୍ଟ୍ରପତି ନାନ୍ଦି ଏନ୍ ଦାୟିତ୍ୱାହାଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଏକ ମୁକ୍ତ ତଥା ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ପ୍ରତିବଦ୍ଧତା ନେଇ ଏକମତ ହୋଇଛନ୍ତି। ସେହି କ୍ଷେତ୍ରରେ ଯେକୌଣସି ପ୍ରକାର ମନମୁଖୀ ପଦକ୍ଷେପକୁ ବୈଠକରେ ବିରୋଧ କରାଯାଇଛି। ପୂର୍ବ ଚୀନ୍ ସାଗର ଏବଂ ଦକ୍ଷିଣ ଚୀନ୍ ସାଗର ପରିସ୍ଥିତିରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବୈଠକରେ ଚିନ୍ତା ପ୍ରକଟ କରିଛନ୍ତି। ଏକ ମିଳିତ ବିବୃତ୍ତିରେ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ରକ୍ଷା କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାହାଜ ଚଳାଚଳ, ସ୍ୱାଧୀନ ଆକାଶପଥ ତଥା ଅନ୍ୟାନ୍ୟ କ୍ଷେତ୍ରର ଆନ୍ତର୍ଜାତିକ ଆଇନ ଆଧାରରେ ବ୍ୟବହାର ନେଇ ସଦସ୍ୟ ରାଷ୍ଟ୍ରମାନେ ଏକମତ ହୋଇଛନ୍ତି। ସାମୁଦ୍ରିକ ବିବାଦକୁ ଶାନ୍ତିପୂର୍ଣ୍ଣ ତଥା ଆନ୍ତର୍ଜାତିକ ଆଇନ ଆଧାରରେ ସମାଧାନ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଆଇସିଏମ୍ଆର୍ ଏବଂ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ କରାଯାଇଥିବା ବ୍ୟାପକ ଅଧ୍ୟୟନରୁ ଜଣାପଡ଼ିଛି, କୋଭିଡ୍ 19 ଟିକାଗୁଡ଼ିକ ସୁରକ୍ଷିତ ଏବଂ ପ୍ରଭାବଶାଳୀ। ଏହି ଟିକାଗୁଡ଼ିକ ପ୍ରାୟତଃ ପାର୍ଶ୍ୱ ପ୍ରତିକ୍ରିୟାହୀନ ବୋଲି ଜଣାପଡ଼ିଛି। ଆଇସିଏମ୍ଆର୍ ଏବଂ ଏନ୍ସିଡିସି 18-45 ବର୍ଷ ବୟସର ଯୁବବର୍ଗଙ୍କ ହୃଦ୍ଘାତଜନିତ ମୃତ୍ୟୁର କାରଣ ସମ୍ପର୍କରେ ମିଳିତ ଭାବେ କାମ କରୁଛନ୍ତି। ଏଥିଲାଗି 2 ଗବେଷଣା ଜାରି ରହିଛି। ଗୋଟିଏ ପୂର୍ବ ଆଧାରିତ ତଥ୍ୟ ଉପରେ ଅଧ୍ୟୟନ କରାଯାଉଥିବା ବେଳେ ଅନ୍ୟଟି ତତ୍କାଳ ସଂଗ୍ରହ କରାଯାଉଥିବା ତଥ୍ୟ ଉପରେ ଅଧ୍ୟୟନ ଅଟେ। ପ୍ରଥମ ଅଧ୍ୟୟନର ଫଳାଫଳରୁ ଜଣାପଡ଼ିଛି, କୋଭିଡ୍ 19 ଟିକାକରଣ ଯୁବ ବୟସ୍କଙ୍କ ମଧ୍ୟରେ ହଠାତ୍ ମୃତ୍ୟୁର କାରଣ ବୃଦ୍ଧି କରୁନାହିଁ। ନୂଆଦିଲ୍ଲୀ ଏମ୍ସ ବର୍ତ୍ତମାନ ଦ୍ୱିତୀୟ ଅଧ୍ୟୟନ ଜାରି ରଖିଛି। ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡ଼ିଛି, ହୃଦ୍ଘାତ ଏହି ପ୍ରାପ୍ତ ବୟସ୍କ ଗୋଷ୍ଠୀଙ୍କ ହଠାତ୍ ମୃତ୍ୟୁର ପ୍ରମୁଖ କାରଣ ଭାବେ ରହିଛି। ଏହି ଅଧ୍ୟୟନଗୁଡ଼ିକ ସଠିକ୍ ତଥ୍ୟ ଦେଉଛି। କୋଭିଡ୍ 19 ଟିକାକରଣ ତଥା ବୟସ୍କଙ୍କ ମୃତ୍ୟୁର ସେଭଳି କୌଣସି ସମ୍ପର୍କ ନଥିବା ଜଣାପଡ଼ିଛି। ଆକାଶବାଣୀର ଜମ୍ମୁର ଭଗବତୀନଗର ଯାତ୍ରୀନିବାସ ମୂଳ ଶିବିରରୁ ଅମରନାଥ ଯାତ୍ରାର ପ୍ରଥମ ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ତୀର୍ଥଯାତ୍ରୀ ଦଳରେ ମୋଟ 5,892 ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି। 2,499 ଜଣ ବାଲତାଲ ମାର୍ଗ ଦେଇ ଯାଉଥିବା ବେଳେ 3,403 ଜଣ ଅନନ୍ତନାଗ ରାସ୍ତା ଦେଇ ପବିତ୍ର ଗୁମ୍ଫାରେ ପହଞ୍ଚବେ। 3,880 ମିଟର ଉଚ୍ଚ ଅମରନାଥ ଧାମର 38 ଦିନିଆ ଯାତ୍ରା ଆସନ୍ତାକାଲି ଦୁଇଟି ମାର୍ଗରେ 48 କିଲୋମିଟର ଦୀର୍ଘ ଅନନ୍ତନାଗର ନୋନୱାନ ପହଲଗାମ ରାସ୍ତା ଏବଂ ଗଣ୍ଡରୱାଲର 14 କିଲୋମିଟର ସଂକୀର୍ଣ୍ଣ ବାଲତାଲ ମାର୍ଗରେ ଔପଚାରିକ ଭାବରେ ଆରମ୍ଭ ହେବ। ଏହି ତୀର୍ଥଯାତ୍ରା ଚଳିତ ବର୍ଷ ଆସନ୍ତା ମାସ 9 ତାରିଖ ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହେବ। ଚଳିତ ବର୍ଷ 3,31,000 ଅଧିକ ତୀର୍ଥଯାତ୍ରୀ ଏହି ଯାତ୍ରା ପାଇଁ ପଞ୍ଜୀକରଣ କରିଛନ୍ତି। କେନ୍ଦ୍ରୀୟ ଇସ୍ରାଏଲ୍ର ବେନ୍ଗୁରିଆନ୍ ବିମାନ ବନ୍ଦରକୁ ଲକ୍ଷ୍ୟ କରି ଗତକାଲି ହୋଇଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ୟେମେନ୍ର ହୁତି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଛି। ଏକ ଟେଲିଭିଜନ ବିବୃତ୍ତିରେ ହୁତି ଗୋଷ୍ଠୀର ସାମରିକ ମୁଖପାତ୍ର ୟାହାୟା ସାରିଆ କହିଛନ୍ତି, ହାଇପରସୋନିକ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଧ୍ୟମରେ ଏହି ସାମରିକ ଅଭିଯାନ କରାଯାଇଛି। ଏହି ଆକ୍ରମଣ ଦ୍ୱାରା ବିମାନ ବନ୍ଦରର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଇସ୍ରାଏଲ୍ର ଇନାଟ, ତେଲ ଅଭିଭ୍ ଏବଂ ଆସ୍କିଲିନ୍କୁ ଲକ୍ଷ୍ୟ କରି ଆକାଶ ମାର୍ଗରୁ ଆକ୍ରମଣ କରାଯାଇଛି। ଗାଜାରେ ଇସ୍ରାଏଲ୍ ଏହାର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ନ କରିବା ପର୍ଯ୍ୟନ୍ତ ପାଲେଷ୍ଟାଇନ୍ବାସୀଙ୍କ ସମର୍ଥନରେ ହୁତି ଗୋଷ୍ଠୀ ପକ୍ଷରୁ ଏଭଳି ଆକ୍ରମଣ ଜାରି ରହିବ ବୋଲି ସେ ସ୍ୱଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ହୁତିର ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଘୋଷଣା କରିଛନ୍ତି। କୈଳାସ ମାନସରୋବର ଯାତ୍ରା ଶେଷ କରି ପ୍ରଥମ ତୀର୍ଥଯାତ୍ରୀ ଦଳ ଗତକାଲି ଗ୍ୟାଙ୍ଗଟକ୍ ଫେରିଛନ୍ତି। ଏହି ତୀର୍ଥଯାତ୍ରୀ ଦଳ ନାଥୁଲାରେ ପହଞ୍ଚବା ପରେ ସେମାନଙ୍କର ଆବଶ୍ୟକ ଯାଞ୍ଚ କରାଯାଇ ସେର୍ଥାଙ୍କୁ ନିଆଯାଇଥିଲା। ସେଠାରେ ଏହି ତୀର୍ଥଯାତ୍ରୀ ଦଳ ଆଇଟିବିପି କର୍ତ୍ତୃପକ୍ଷଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ସେମାନଙ୍କୁ ଗ୍ୟାଙ୍ଗଟକ୍କୁ ନିଆଯାଇଥିଲା। ସିକ୍କିମ୍ ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଗ୍ୟାଙ୍ଗଟକ୍ଠାରେ ଯାତ୍ରୀଙ୍କ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ସେମାନଙ୍କୁ ଆନୁଷ୍ଠାନିକ ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଜି ଏହି ତୀର୍ଥଯାତ୍ରୀ ଦଳ ଗ୍ୟାଙ୍ଗଟକ୍ରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜ୍ବାଷ୍ଟୁନ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ଚୂଡ଼ାନ୍ତ ଏକାଦଶରେ ଯଶ୍ପ୍ରୀତ୍ ବୁମ୍ରାଙ୍କ ସାମିଲ ହେବା ନେଇ ଅଧିନାୟକ ଶୁଭମନ୍ ଗିଲ୍ ଆଶାବାଦୀ ଅଛନ୍ତି। ତେବେ ଦଳର ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପଭି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଯଦି ବୁମ୍ରା ବିଶ୍ରାମ ନିଅନ୍ତି ତେବେ ତାଙ୍କ ବଦଳରେ ଆକାଶଦୀପ ଖେଳିବେ। ଦଳରେ ସାମିଲ ହେବାକୁ ଥିବା ଦୁଇ ସ୍ପିନରଙ୍କ ମଧ୍ୟରେ ୱାଶିଂଟନ୍ ସୁନ୍ଦର ଟିମ୍ରେ ସାମିଲ ହେବାର ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ତା'ର ଖେଳାଳି ତାଲିକାରେ କୌଣସି ପରିବର୍ତ୍ତନ କରୁନଥିବା ଜଣାପଡ଼ିଛି। ଭାରତୀୟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡଠାରୁ 5 ପରାସ୍ତ ହୋଇଥିଲା। ଗ୍ରାଣ୍ଡ ଚେସ୍ 2025ର ତୃତୀୟ ପର୍ଯ୍ୟାୟ ଆଜି ସନ୍ଧ୍ୟାରେ କ୍ରୋଏସିଆରେ ଆରମ୍ଭ ହେବ। ବିଶ୍ୱର ଏକ ନମ୍ବର ଖେଳାଳି ମାର୍ଗନସ୍ କାଲ୍ସେନ୍ ଏବଂ ବିଶ୍ୱ ଚମ୍ପିୟାନ୍ ଡି ଗୁକେଶଙ୍କ ଭଳି ଅନ୍ୟାନ୍ୟ ତାରକା ଖେଳାଳି ଏହି ଖେଳରେ ସାମିଲ ହେବେ। ଚଳିତ ବର୍ଷ ମଇ ମାସରେ ନରୱେ ଚେସ୍ରେ ଦୁଇ ଖେଳାଳି ଗୁକେଶ ଓ କାଲ୍ସେନ୍ଙ୍କ ମଧ୍ୟରେ ମୁକାବିଲା ପରେ ଏହା ସେମାନଙ୍କର ପ୍ରଥମ ସାକ୍ଷାତ ହେବ। ଏହି ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି। ଆଜିଠାରୁ ଜୁଲାଇ 6 ପର୍ଯ୍ୟନ୍ତ ଚାଲିବାକୁ ଥିବା କ୍ରୋଏସିଆ ଲିଗ୍ରେ ଏକକ ପର୍ଯ୍ୟାୟ ରବିନ୍ ର୍ୟାପିଡ୍ ଟୁର୍ଣ୍ଣାମେଣ୍ଟ ଏବଂ ଏହାପରେ ଡବଲ୍ ରାଉଣ୍ଡ ରବିନ୍ ବ୍ଲିଚ୍ ସେଗମେଣ୍ଟ ଖେଳାଯିବ। ଉଭୟ ଫର୍ମାଟ୍ରେ ସର୍ବାଧିକ ସ୍କୋର କରିଥିବା ଖେଳାଳିଙ୍କୁ ବିଜେତା ଘୋଷଣା କରାଯିବ। ଭାରତୀୟ ପାଣିପାଗ ବିଭାଗ କହିଛି ଆସନ୍ତା 5 ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ବିଦର୍ଭ ଏବଂ ଛତିଶଗଡ଼ରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ହୋଇପାରେ। ଶନିବାର ପର୍ଯ୍ୟନ୍ତ ବିହାର, ପଶ୍ଚିମବଙ୍ଗ, ସିକ୍କିମ୍, ଝାଡ଼ଖଣ୍ଡ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପୂର୍ବ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଘାନାର ନେତୃବୃନ୍ଦଙ୍କ ସହ କରିବେ ଆଲୋଚନା। ଏକ ମୁକ୍ତ ତଥା ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ପ୍ରତିବଦ୍ଧତା ପ୍ରକାଶ କଲେ କ୍ୱାଡ୍ ସଦସ୍ୟ ରାଷ୍ଟ୍ର। ଜମ୍ମୁର ଭଗବତୀନଗର ଯାତ୍ରୀନିବାସ ମୂଳ ଶିବିରରୁ ଅମରନାଥ ଅଭିମୁଖେ ପ୍ରଥମ ଦଳର ଯାତ୍ରା ଆରମ୍ଭ। କେନ୍ଦ୍ରୀୟ ଇସ୍ରାଏଲ୍ ବେନ୍ଗୁରିଆନ୍ ବିମାନ ବନ୍ଦର ଆକ୍ରମଣ ନେଇ ନିଜକୁ ଦାୟୀ କଲା ହୁତି ଆତଙ୍କବାଦୀ ଗୋଷ୍ଠୀ ଏବଂ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ସିକ୍କିମ୍ ଓ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା। ସମ୍ବାଦ ଶେଷ ହେଲା।